ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଜି ସକାଳ 8ଟାରୁ ନୂଆପଡ଼ା ନ୍ୟାସନାଲ କଲେଜ ପରିସରରେ ଭୋଟ ଗଣତି ଆରମ୍ଭ ହେବ। ମୋଟ 14 ଟେବୁଲରେ 26 ରାଉଣ୍ଡ ଗଣତି ହେବ। ଏ ସମ୍ପର୍କରେ ଆମ ନୂଆପଡ଼ା ସମ୍ବାଦଦାତାଙ୍କ ରିପୋର୍ଟ।
ଆମେ ପହଞ୍ଚିଅଛୁ ନୂଆପଡ଼ା ନ୍ୟାସନାଲ କଲେଜ ପରିସର ମଧ୍ୟରେ, ଯେଉଁଠି ଗଣତି କାର୍ଯ୍ୟ ଅନୁଷ୍ଠିତ ହେଉଅଛି ଏବଂ ସକାଳୁ 6 ଘଣ୍ଟା ସମୟରୁ ନୂଆପଡ଼ା ନ୍ୟାସନାଲ କଲେଜରେ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ସମସ୍ତ 14 ଟେବୁଲରେ ମଧ୍ୟ 3 ଜଣ ଅଧିକାରୀମାନେ ନିୟୋଜିତ ହୋଇସାରିଛନ୍ତି। ବର୍ତ୍ତମାନ ଗଣତି ଆରମ୍ଭ ହେବ। 8ଟାରେ ଗୋଟେ ପୋଷ୍ଟାଲ ବ୍ୟାଲଟ ଗଣତି ହେବ ଏବଂ ତାପରେ ଇଭିଏମ୍ ଗଣତି ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ନୂଆପଡ଼ା ଉପନିର୍ବାଚନ ପାଇଁ ଗତ 11 ଦିନ 358 ବୁଥରେ ମତଗ୍ରହଣ କରାଯାଇଥିଲା। ବିଜେପିର ଜୟ ଢୋଲକିଆ, ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସିରାମ ମାଝୀଙ୍କୁ ମିଶାଇ ମୋଟ 14 ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। 2 ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ 6 18 ଜିଲ୍ଲାର 121 ଆସନ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 11 ଦିନ 20 ଜିଲ୍ଲାର 122 ଆସନ ପାଇଁ ମତଦାନ ହୋଇଥିଲା। ଆଗାମୀ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଦେଶର ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତେଣୁ ରୋଗର ଚିକିତ୍ସା ଅପେକ୍ଷା ପୂର୍ବରୁ ହିଁ ରୋଗର ପ୍ରତିରୋଧ କରିବା କ୍ଷେତ୍ରରେ ଦେଶକୁ ଦୀର୍ଘକାଳୀନ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ ହେବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ ଆଇଏମ୍ଏମ୍ଟି ପରିସରରେ କୋହର୍ଟ ଷ୍ଟଡିଜ୍ ଉପରେ 2-ଦିନିଆ ଜାତୀୟ ସମ୍ମିଳନୀକୁ ଗତକାଲି ଉଦ୍ଘାଟନ କରି ଶ୍ରୀ ସିଂ କହିଛନ୍ତି, ନୂତନ ଚିକିତ୍ସା ଏବଂ ଆଧୁନିକ ଔଷଧଗୁଡ଼ିକୁ ଦୀର୍ଘକାଳୀନ ତଥ୍ୟ ମାଧ୍ୟମରେ ମୂଲ୍ୟାଙ୍କନ କରିବା ଆବଶ୍ୟକ। ସମ୍ମିଳନୀରେ ସମନ୍ୱିତ ରୋଗ ନିରୂପଣ, ଜନ୍ମ ପରିଣାମ ଗବେଷଣା ଆଦି ସମ୍ପର୍କରେ ବିଭିନ୍ନ ଅଧିବେଶନରେ ଆୟୋଜନ କରାଯାଇଥିଲା। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା 27 ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପରିପ୍ରେକ୍ଷୀରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ତ୍ରୁଟିଶୂନ୍ୟ ଏବଂ ସୁପରିଚାଳନା ନେଇ ବାଚସ୍ପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପୁରୀରେ ଆସନ୍ତା ମାସ 5-7 ପର୍ଯ୍ୟନ୍ତ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜିତ ହେବ। ଏହା ପୂର୍ବରୁ ନୂଆଦିଲ୍ଲୀଠାରେ କେନ୍ଦ୍ର ଶକ୍ତି, ନବୀନ ଓ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ କାର୍ଯ୍ୟକ୍ରମର ଲୋଗୋ ଓ ୱେବ୍ସାଇଟ୍କୁ ଉନ୍ମୋଚନ କରିଛନ୍ତି। ଭାରତକୁ ଶକ୍ତି ପ୍ରଦାନ, ପର୍ଯ୍ୟାପ୍ତ ସନ୍ତୁଳନ ଏବଂ ନବସୃଜନ ବିଷୟବସ୍ତୁକୁ ନେଇ ଶକ୍ତି ନେତାଙ୍କ ସମ୍ମିଳନୀ ଆୟୋଜିତ ହେବ। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରରେ ସାଇନ୍ ସିଟି ନିର୍ମାଣର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିବା ସହ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱରଠାରେ ପ୍ରସ୍ତାବିତ ସାଇନ୍ ସିଟିରେ ଆଧୁନିକ ପ୍ରଦର୍ଶନୀ, ପ୍ରଶିକ୍ଷଣ ସ୍ଥାନ ଏବଂ ଗବେଷଣା ସୁବିଧା ସହ ମତ ବିନିମୟ ଆଧାରିତ କ୍ରିୟାଶୀଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ଐତିହାସିକ ବାଲିଯାତ୍ରା କଟକ 2025 ଉଦ୍ଯାପିତ ହୋଇଛି। ଗତକାଲି ଶେଷ ଦିନରେ 10 ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିବା ଆକଳନ କରାଯାଇଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ ଉପଲକ୍ଷେ ସମଗ୍ର ଦେଶରେ ଆଜି ଶିଶୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିନ୍ନ ଭିନ୍ନ ବାର୍ତ୍ତାରେ ଶିଶୁମାନଙ୍କର ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟରେ ଉତ୍ତମ ପରିବେଶ ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱର ୟୁନିଟ୍ 3 ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଉଦ୍ଯାପନୀ ଉତ୍ସବରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସ୍ତରୀୟ ଶିଶୁ କ୍ରୀଡ଼ା ମହୋତ୍ସବ ଉତ୍ସାହକୁ ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି। ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। 72ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ଗଣଦୌଡ଼ ଓ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବ ଭୁବନେଶ୍ୱର ସମବାୟ ଭବନଠାରେ ଅନୁଷ୍ଠିତ ହେବ। ମଧୁମେହ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ମଧ୍ୟ ବିଶ୍ୱ ମଧୁମେହ ରୋଗ ଦିବସ ପାଳନ କରାଯାଉଛି। ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ପ୍ରଭାବ ବୃଦ୍ଧି ବୃଦ୍ଧି ପାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା 5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।